आकाशवाणी। संवाद पढ़ुछंति आदित्य नारायण दास। मुख्य संवाद, गवेषणा विकास एवं नवसृजन योजना को मंजूरी प्रदान कला केन्द्र कैबिनेट। क्रीड़ा क्षेत्र को अधिक सशक्त करने लक्ष्य नहीं प्रस्तुत जातीय क्रीड़ानीति 2025 अनुमोदित। देशरे नूतन फौजदारी आईन प्रणयन को आज पूरिला एक वर्ष। तेलंगाना विस्फोरण घटनारे मृत्यु संख्या 36 को वृद्धि। पुरी श्रीक्षेत्र रथयात्रार अवशिष्ट नीतिकांति श्रृंखलित भावे संपन्न करिबा नै मुख्यमंत्री अध्यक्षतारे बैठक अनुष्ठित। एवं प्रबल वर्षा एवं झाड़खंडरु वर्षा जल निष्कासन द्वारा ओडिशार बालेश्वर जिल्लारे सृष्टि होइछि बन्या परिस्थिति। विस्तृत संवाद, केन्द्र कैबिनेट आज देश में निजुक्ति सुजोग सृष्टि को वृद्धि करने लक्ष्य में प्राय 1,00,000 कोटी टंकार निजुक्ति संयोजित प्रोत्साहन योजना को अनुमोदन करिछंती। योजनार लक्ष्य होउछि 2 वर्ष मध्य देश में 3.5 कोटी अधिक निजुक्ति सुजोग सृष्टि करने को प्रोत्साहित करिबा। तन्मध्यरु 1.92 कोटी हिताधिकारी प्रथम थर पई कर्मनियोजन संस्थारे जोगदेबे।
फर्स्ट टाइमर्स के लिए 1 महीने की सैलरी के बराबर सब्सिडी अप टू अ लिमिट ऑफ मैक्सिमम 15,000 रुपीज ये दी जाएगी, जो कि 2 इंस्टॉलमेंट्स में होगी, 6 महीने और 12 महीने के बाद में दी जाएगी। इससे एम्प्लॉयर्स को, कंपनीज को, दे विल बी एनकरेज टू हायर द फर्स्ट टाइम। दूसरा इसका पार्ट है जो सस्टेन्ड एम्प्लॉयमेंट देते हैं 2 साल के लिए, एवरी मंथ 3,000 रुपीज पर मंथ पर एम्प्लॉय, ये एक सपोर्ट मिलेगा। और जो मैन्युफैक्चरिंग इंडस्ट्रीज हैं उसमें ये सपोर्ट 4 साल के लिए मिलेगा।
एहि योजनार लाभ 1 अगस्त 2025 31 जुलाई 2027 मध्य सृष्टि होइतिबा निजुक्ति पई लागू हेबो। नुआदिल्लीरे आज कैबिनेट निष्पत्ति उपरे गणमाध्यमकु सूचना देइ सूचना ओ प्रसारण मंत्री अश्विनी वैष्णव कहिछन्ति, प्रथम थर पई निजुक्ति पाइथिबा कर्मचारी माने एहि योजना अधीनरे 15,000 टंका पर्यंत गोटे मासर दरमा पाइबे। निजुक्तिदाता मानंक पई अतिरिक्त निजुक्ति सृष्टि करिबा उद्देश्यरे 2 वर्ष पर्यंत प्रोत्साहन दियाजिबा सहित उत्पादन क्षेत्र पई आउ 2 वर्ष वर्धित लाभ मध्य दियाजीव। प्रधानमंत्री 5टी योजनार प्याकेज्र अंशस्वरूप निजुक्ति संयुक्त प्रोत्साहन योजना 2024-25 केन्द्रीय बजेट्रे घोषणा करा जाइथला, जहार मोट बजेट 2,00,000 कोटी व्ययबराद सहित 4 कोटी अधिक युवकों पर निजुक्ति दक्षता और अन्यान्य सुजोग को मध्य सुगम करियो बोली मंत्री श्री वैष्णव कहिछन्ति। मंत्री कहिछन्ति केन्द्र कैबिनेट 1,00,000 कोटी कर्पस पांठि सहित गवेषणा विकास और नवसृजन योजना को मध्य मंजूरी देछि। एहि योजना माध्यम रे देशर गवेषणा और नवसृजन इकोसिस्टम को सुदृढ़ करिबा सहित घरोइ क्षेत्र निवेश को प्रोत्साहित करिबा पई दीर्घकालीन आर्थिक सहायता अथवा पुनः अर्थ प्रदान करिबा लक्ष्य रखाजाइछि। से कहिछन्ति प्रधानमंत्री नरेन्द्र मोदी अध्यक्षतारे अनुसंधान जातीय गवेषणा फाउंडेशन परिचालना बोर्ड गवेषणा विकास एवं नवसृजन योजना को मध्य व्यापक रणनैतिक दिग प्रदान करिब। देशर क्रीडा दृश्यपट को परिवर्तन करिबा सह नागरिकमानंकु एथिपई सशक्त करिबा उद्देश्यरे जातीय क्रीडानीति 2025 को मध्य अनुमोदन प्रदान कराजाइछि। एहि नीति कार्यकारी हेबा द्वारा प्रतिभार प्रारंभिक चिह्नट एवं सशक्तिकरण सहित तृणमूल स्तरर उच्चस्तर पर्यंत क्रीडा कार्यक्रम को सुदृढ़ करा लक्ष्य रखाई बोली श्री वैष्णव कहिछन्ति।
2025 में आज नई पॉलिसी बनी जो कि स्पोर्ट्स के होलिस्टिक डेवलपमेंट के लिए काम है। खेलो भारत नीति के मेजर ऑब्जेक्टिव रहेगा कैसे भारत 2047 तक टॉप 5 स्पोर्टिंग नेशंस में गिनती हो भारत की, ये इसका ओवरऑल एक बड़ा ऑब्जेक्टिव रहेगा। सेकेंड रहेगा पीपल्स मूवमेंट बने, फिटनेस के साथ जुड़े, हमारे एजुकेशन पॉलिसी के साथ इसका अलाइनमेंट हो, इकोनॉमिक डेवलपमेंट के साथ जुड़े स्पोर्ट, सोशल डेवलपमेंट, समाज के सभी वर्गों को इससे लाभ मिले।
ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନଗୁଡ଼ିକ ଭବିଷ୍ୟତରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। 3ଟିଯାକ ନୂତନ ଫୌଜଦାରୀ ଆଇନର ଆଜି 1 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଏହି ଆଇନଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ସର୍ବାଧିକ 3 ବର୍ଷ ସମୟ ଲାଗିପାରେ। ନ୍ୟାୟ ପାଇବା ପାଇଁ ସମୟସୀମାର ଅଭାବ ଭାରତର ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ଫଳରେ ଏଫ୍ଆଇଆର୍ ଦାଖଲ ହେବାର 3 ବର୍ଷ ମଧ୍ୟରେ ନ୍ୟାୟ ପ୍ରଦାନ ସମ୍ଭବପର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ସିମ୍ଲାରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ କହିଛନ୍ତି ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୁପିନ୍ଦର ସିଂହ ସୁଖୁଙ୍କ ସହ ସେ କଥାବାର୍ତ୍ତା କରିଛନ୍ତି। ଏଥିରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଏହା ଏକ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେ ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ହିମାଚଳ ପ୍ରଦେଶ ପଞ୍ଚାୟତରାଜ ମନ୍ତ୍ରୀ ଅନିରୁଦ୍ଧ ସିଂ ରାଣା ଏବଂ ତାଙ୍କର ସହଯୋଗୀ ଏନ୍ଏଚ୍ଆଇର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀ ରାଣାଙ୍କ ବିରୁଦ୍ଧରେ ଏନେଇ ମାମଲା ରୁଜୁ ହୋଇଛି। ତେଲଙ୍ଗାନା ରାଜ୍ୟ ସାଙ୍ଗାରେଡ଼ି ଜିଲ୍ଲାର ପାସାମିଲାରାମ ଔଷଧ ପ୍ରସ୍ତୁତ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 36ରେ ପହଞ୍ଚିଛି। ଏପର୍ଯ୍ୟନ୍ତ 11ଟି ମୃତଦେହ ଚିହ୍ନଟ କରାଯାଇସାରିଛି। 143 ଜଣ ଶ୍ରମିକ ବିସ୍ଫୋରଣ ସମୟରେ କାରଖାନାରେ କାର୍ଯ୍ୟରତ ଥିଲେ। ହସ୍କିଟାଲରେ ଭର୍ତ୍ତି ହୋଇଥିବା ଅନ୍ୟ 35 ଜଣ ଆହତଙ୍କ ମଧ୍ୟରୁ 12 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ଜଣାପଡ଼ିଛି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିହାରର ହୋଇଥିବାର ଜଣାପଡ଼ିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଘଟଣାର ତଦନ୍ତ ରିପୋର୍ଟ ଯଥାଶୀଘ୍ର ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟି ସେ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରଙ୍କ ପିଛା 1 କୋଟି ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଚିହ୍ନଟ ହୋଇନଥିବା ମୃତକଙ୍କ ଲାଗି ଡିଏନ୍ଏ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତାମିଲନାଡୁର ସତୁର ବିରୁଧୁନଗର ଜିଲ୍ଲାସ୍ଥିତ ଏକ ବାଣ ପ୍ରସ୍ତୁତ କାରଖାନାରେ ବିସ୍ଫୋରଣ ଘଟି 8 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 5 ଜଣ ଏଥିରେ ଆହତ ହୋଇଛନ୍ତି। ଏହି କାରଖାନାର 20 କୋଠରୀରେ 50ରୁ ଅଧିକ ଲୋକ କାମ କରୁଥିଲେ। ବିସ୍ଫୋରଣ ଯୋଗୁଁ 5ଟି କୋଠରୀ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି। ଚିକିତ୍ସା ପାଇଁ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାର ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ 1 ଲକ୍ଷ ଟଙ୍କା ଏବଂ ଅନ୍ୟ ଆହତଙ୍କ ପାଇଁ 50,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରାର ଅବଶିଷ୍ଟ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ଏହି ବୈଠକରେ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତି ନେଇ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ସୁପରିଚାଳନା ସହିତ ଦୁର୍ଘଟଣାମୁକ୍ତ ଅବଶିଷ୍ଟ ନୀତିକାନ୍ତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ପୁରୀରେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେଉଛି। ଚତୁର୍ଦ୍ଧା ମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ଯାଇ ବର୍ତ୍ତମାନ ଆଡ଼ପ ମଣ୍ଡପରେ ବିରାଜମାନ କରୁଛନ୍ତି। ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିବା ପାଇଁ ଆଜି ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଭାରତ ଏବଂ ପାକିସ୍ତାନରେ କଏଦୀ ଭାବେ ଥିବା ଉଭୟ ଦେଶର ସାଧାରଣ ଜନତା ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍କରକୁ ଆଦାନ ପ୍ରଦାନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭାରତରେ ବନ୍ଦୀ ଜୀବନ ବିତାଉଥିବା 382 ଜଣ ସାଧାରଣ ପାକିସ୍ତାନୀ ନାଗରିକ ଏବଂ 81 ଜଣ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରଦାନ କରାଯାଇଛି। ସେହିପରି ପାକିସ୍ତାନ ମଧ୍ୟ 53 ଜଣ ଭାରତୀୟ ନାଗରିକ ଏବଂ 193 ଜଣ ମତ୍ସ୍ୟଜୀବୀଙ୍କର ତାଲିକା ଭାରତକୁ ହସ୍ତାନ୍ତର କରିଛି। ପାକିସ୍ତାନରେ ବନ୍ଦୀ ଜୀବନ ବିତାଉଥିବା ଭାରତର ସାଧାରଣ ଜନତା, ମତ୍ସ୍ୟଜୀବୀ ଏବଂ ଡଙ୍ଗାକୁ ଫେରାଇ ନେବାକୁ ଭାରତକୁ ଆହ୍ୱାନ ଦେଇଛି। ସେହିଭଳି ଇସ୍ଲାମାବାଦ ମଧ୍ୟ ଅନୁରୂପ ଅନୁରୋଧ କରିଛି। ମନ୍ତ୍ରଣାଳୟ କହିଛି ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ 2014 ପରଠାରୁ ପାକିସ୍ତାନରେ ବନ୍ଦୀ ଜୀବନ ବିତାଉଥିବା 2661 ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ 71 ଜଣ ସାଧାରଣ ନାଗରିକଙ୍କୁ ସେ ଦେଶ ଫେରାଇ ଅଣାଯାଇଛି। ପ୍ରବଳ ବର୍ଷା ଏବଂ ପଡ଼ୋଶୀ ଝାଡ଼ଖଣ୍ଡରୁ ଉଦ୍ବୃତ୍ତ ବର୍ଷା ଜଳ ନିଷ୍କାସନ ଦ୍ୱାରା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଉତ୍ତର ଭାଗର ପ୍ରାୟ 100ଟି ଗାଁର ଲୋକ ଜଳବନ୍ଦୀ ମଧ୍ୟରେ ଥିବାର ଜଣାପଡ଼ିଛି। ଆମ ଭୁବନେଶ୍ୱର ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ଆସିବାରୁ ଭୋଗରେଇ, ବାଲିଆପଳ, ଜଳେଶ୍ୱର ଏବଂ ବସ୍ତା ବ୍ଲକର ଅନେକ ଗ୍ରାମ ପ୍ରଭାବିତ ହୋଇଛି। ଗବେଷଣା, ବିକାଶ ଏବଂ ନବସୃଜନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍। କ୍ରୀଡ଼ାକ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ଜାତୀୟ କ୍ରୀଡ଼ାନୀତି 2025 ଅନୁମୋଦିତ। ଦେଶରେ ନୂତନ ଫୌଜଦାରୀ ଆଇନ ପ୍ରଣୟନକୁ ଆଜି ପୂରିଲା 1 ବର୍ଷ। ତେଲଙ୍ଗାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 36କୁ ବୃଦ୍ଧି। ଏବଂ ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରାର ଅବଶିଷ୍ଟ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।